ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ,
ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚିପାରିଲେ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରାଯାଇପାରିବ କହିଲେ ପ୍ରଧାନମନ୍ତ୍ରୀ। ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର। ଭାରତୀୟ ରୋଡ୍ କଂଗ୍ରେସର ଦ୍ୱିତୀୟ ଦିବସରେ ସଡ଼କ ନିର୍ମାଣ, ସୁରକ୍ଷା, ସ୍ଥାୟିତ୍ୱ ଓ ଢାଞ୍ଚାଗତ ଗୁଣବତ୍ତା ଉପରେ ଆଲୋଚନା ଏବଂ ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆସନ୍ତାକାଲି ପ୍ରଚାରର ଶେଷ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ସୁପ୍ରିମକୋର୍ଟରେ ଆଇନ ସହାୟତା ବିତରଣ ତନ୍ତ୍ର ସଶକ୍ତିକରଣ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦି ଜାତୀୟ ଆଇନ ସେବା ପ୍ରାଧିକରଣ ଏନ୍ଏଏଲ୍ଏସ୍ଏ ଦ୍ୱାରା ପ୍ରସ୍ତୁତ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସାମାଜିକ କିମ୍ବା ଆର୍ଥିକ ପଛୁଆବର୍ଗ ନିର୍ବିଶେଷରେ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚପାରିଲେ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଆଇନଗତ ନଥିପତ୍ରକୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ନ୍ୟାୟ ପ୍ରକ୍ରିୟାକୁ ସହଜ ଏବଂ ସରଳୀକରଣ କରିବା ଲାଗି ସରକାର ପଦକ୍ଷେପ ନେଇଥିବା ସେ କହିଛନ୍ତି। ସରକାର ସର୍ବଦା ଆଇନ ସଚେତନତାକୁ ପ୍ରୋହାହିତ କରିବା ପାଇଁ ପ୍ରାଥମିକତା ଦେଇଥାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସମସ୍ତଙ୍କ ପାଇଁ ନ୍ୟାୟ ପ୍ରଦାନ ଯେପରି ସହଜରେ ଉପଲବ୍ଧ ହୋଇପାରିବ ପ୍ରଧାନମନ୍ତ୍ରୀ ସେଥିପାଇଁ ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ରୋଡ୍ କଂଗ୍ରେସ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସ ଷଷ୍ଠ ଅଧିବେଶନରେ ସଡ଼କ ଇଞ୍ଜିନିୟରିଂ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ସମ୍ପର୍କିତ ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଛି। ସଡ଼କ ଡିଜାଇନ୍, ନିର୍ମାଣ, ରକ୍ଷଣାବେକ୍ଷଣ ଅଭ୍ୟାସକୁ ଉନ୍ନତ କରିବା ପାଇଁ ଅଧିବେଶନରେ ବିଶେଷଜ୍ଞ ଓ ଗବେଷକମାନେ ମତ ବିନିମୟ କରିଛନ୍ତି। ଆଇଆଇଟି ରୁର୍କି, ପିଏମ୍ଜିଏସ୍ୱାଇ, ଜମ୍ମୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସଂଗଠନମାନଙ୍କ ପକ୍ଷରୁ ସଡ଼କର ସ୍ଥାୟିତ୍ୱ ବୃଦ୍ଧି ପାଇଁ ବିଟୁମିନସ୍ ମିଶ୍ରଣ ଏବଂ ଫୁଟ୍ପାଥ୍ ମୂଲ୍ୟାଙ୍କନରେ ମେସିନ୍ ଲର୍ଣ୍ଣିଂ ଦ୍ୱାରା ହୋଇଥିବା ନୂତନ ପ୍ରୟୋଗ ଉପରେ ଅଧିବେଶନରେ ଗୁରୁତ୍ୱାରୋପ କରାଯାଇଥିଲା। ସପ୍ତମ ବୈଷୟିକ ଅଧିବେଶନରେ ରାସ୍ତା ସୁରକ୍ଷା, ସ୍ଥାୟିତ୍ୱ ଓ ଢାଞ୍ଚା ଗୁଣବତ୍ତା ବୃଦ୍ଧି ପାଇଁ ପ୍ରୟୋଗାତ୍ମକ ଗବେଷଣାର ଗୁରୁତ୍ୱ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଅଙ୍ଗାରକାମ୍ଳ ହ୍ରାସ ଏବଂ ପୁନଃ ଚକ୍ରୀକୃତ ସାମଗ୍ରୀ ଦ୍ୱାରା ସ୍ଥାୟୀ ରାସ୍ତା ନିର୍ମାଣ କରିବା ଉପରେ ଅଧିବେଶନରେ ଗୁରୁତ୍ୱ ଦିଆଯାଇଥିଲା। ଦେଶରେ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅଠାୱାଲେ କହିଛନ୍ତି, ଏନ୍ଡିଏ ସରକାରଙ୍କ ସମୟରେ ଇଭିଏମ୍ ବ୍ୟବସ୍ଥା ଲାଗୁ କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଲାଗି ନିର୍ବାଚନ ଆୟୋଗ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଶ୍ରୀ ଅଠାୱାଲେ କହିଛନ୍ତି। ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କୁ 16,000 ଉର୍ଦ୍ଧ୍ୱ ସାଇକେଲ ଏବଂ ସହାୟତା ଉପକରଣ ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧାକୁ 3-4% ବୃଦ୍ଧି କରାଯାଇଛି। ମହିଳାମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ମାସ ପହିଲାରୁ ଆରମ୍ଭ ହୋଇ 19 ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତକାଳୀନ ଅଧିବେଶନ ନେଇ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ ସମୟରେ ବିଭିନ୍ନ ପ୍ରସଙ୍ଗରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାନି ସରକାର ଆଶା ରଖିଛନ୍ତି। ଆକାଶବାଣୀ ପକ୍ଷରୁ 67ତମ ସଙ୍ଗୀତ ସମ୍ମେଳନ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶା ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଛି। ପ୍ରସାର ଭାରତୀ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇଛନ୍ତି। ବଂଶୀବାଦକ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲା ସହଯୋଗିତାରେ ବିଶ୍ୱରଞ୍ଜନ ନନ୍ଦ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ଲଘୁ ସଙ୍ଗୀତରେ ଡକ୍ଟର ନାଜିଆ ସୟିଦ ଓ ସନ୍ତୋଷୀ ପ୍ରସାଦ ମିଶ୍ର ସଙ୍ଗୀତ ପରିବେଷଣ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟର ଆସନ୍ତାକାଲି ଶେଷ ଦିନ। 3 ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ବିଜେପି ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟନ୍ତ ରୋଡ୍ ଶୋ'ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ମାଳବିକା ଦେବୀ, ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବସନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସୁନାବେଡ଼ା ଖଇରା ଅଭୟାରଣ୍ୟ ଗସ୍ତ କରି ସେଠାରେ ଜନସାଧାରଣଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନାଠାରେ ପ୍ରଚାର କରିଛନ୍ତି। କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆସନ୍ତାକାଲି ଅପରାହ୍ନ 4:00 ପ୍ରଚାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକଣା 11 ସନ୍ଧ୍ୟା ଯାଏଁ ବଳବତ୍ତର ରହିବ। ଏହି 48 ଘଣ୍ଟା ଅବଧି ମଧ୍ୟରେ ସମସ୍ତ ପ୍ରାର୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ସଭା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ସେହିଭଳି ଗଣମାଧ୍ୟମ ପ୍ରସାରଣ ଟେଲିଭିଜନ ଓ ଡିଜିଟାଲ୍ ପ୍ଲାଟଫର୍ମରେ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ମୁକ୍ତ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଉପନିର୍ବାଚନ ଶେଷ ପାଇଁ ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ୍ର ବଳକୁ ନିୟୋଜିତ କରାଯାଇଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା 11 ଭୋଟ୍ ଗ୍ରହଣ କରାଯିବ। 14 ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନୟାଗଡ଼ ଜିଲ୍ଲା ପୁଲିସ୍ ଟ୍ରେନିଂ ପରିସରରେ ସାଇବର ସୁରକ୍ଷା ରଥକୁ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ ଉଦ୍ଘାଟନ କରିଛନ୍ତି। ଏହି ରଥ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳ ପରିଭ୍ରମଣ କରିବା ସହ ଯୁବପିଢ଼ି ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇବ। ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ପାଇଁ 1930 ନମ୍ଘରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଦେବଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସାଇବର ଅପରାଧ ରୋକିବା ପାଇଁ ସମାଜର ସବୁ ସ୍ତରରେ ସଚେତନତା ଆବଶ୍ୟକ ବୋଲି କହିଥିଲେ। ରାୟଗଡ଼ାସ୍ଥିତ ମହାତ୍ମା ଗାନ୍ଧି ପ୍ରମୋଦ ଉଦ୍ୟାନରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏକତା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନ ମହିଳା ମହାବିଦ୍ୟାଳୟଠାରେ ମଧ୍ୟ ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗଜପତି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପଦଯାତ୍ରାକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ୍ରୁ ପଦଯାତ୍ରା ବାହାରି କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ସହରର ସମସ୍ତ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କ ସମେତ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ଖାଦ୍ୟମେଳା ଓ ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏଥିରେ ଯୋଗଦେଇ ବିଭିନ୍ନ ବ୍ଲକରୁ ଆସିଥିବା ଶ୍ରେଷ୍ଠ ମାଣ୍ଡିଆ ଚାଷୀ ମାଣ୍ଡିଆ ଚାଷ ସହ ସମ୍ପୃକ୍ତ ଶ୍ରେଷ୍ଠ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କୃଷକ ଉତ୍ପାଦକ ଗୋଷ୍ଠୀ ଓ ସହଯୋଗୀ ସଂସ୍ଥାମାନଙ୍କୁ ସମ୍ମାନିତ କରିଥିଲେ। ବୌଦ୍ଧ ମାଉସୀମା ମନ୍ଦିରଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କର ଭୂମିକା ବିଷୟବସ୍ତୁ ଆଧାରିତ ମାଣ୍ଡିଆ ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଗଜପତି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ଖାଦ୍ୟମେଳା ପ୍ରଦର୍ଶନୀ ପାଳଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭଲପୁରଠାରେ 68ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଡକ୍ଟର ଝଶକେତନ ସାହୁ ସନ୍ତରଣାଗାରରେ ଅନୁଷ୍ଠିତ ପ୍ରତିଯୋଗିତାରେ 14 ଓ 17 ବର୍ଷରୁ କମ୍ ବାଳକ ଓ ବାଳିକା ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ଭାରତୀୟ ହକି ଖେଳର ଶତବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ହକି ଖେଳ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ରାମଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଶ୍ରୀ ଅନ୍ନ ଅଭିଯାନ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଆସନ୍ତା 3-4 ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 3-4 ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଭାଗର କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚପାରିଲେ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରାଯାଇପାରିବ କହିଲେ ପ୍ରଧାନମନ୍ତ୍ରୀ। ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର। ଭାରତୀୟ ରୋଡ୍ କଂଗ୍ରେସର ଦ୍ୱିତୀୟ ଦିବସରେ ସଡ଼କ ନିର୍ମାଣ, ସୁରକ୍ଷା, ସ୍ଥାୟିତ୍ୱ ଓ ଢାଞ୍ଚାଗତ ଗୁଣବତ୍ତା ଉପରେ ଆଲୋଚନା ଏବଂ ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆସନ୍ତାକାଲି ପ୍ରଚାରର ଶେଷ ଦିନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକେ ଶେଷ ହେଲା।